ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ହରିହର ପଣ୍ଡା। ପଶ୍ଚିମବଙ୍ଗର ମାଲଦାଠାରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ପ୍ରଦର୍ଶନ କରାଯିବ ସ୍ୱତନ୍ତ୍ର ସାମରିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ। ଇରାନ୍ରେ ପରିସ୍ଥିତି ସୁଧୁରୁଥିବା ନେଇ ସୂଚନା। ପ୍ରଥମ ପର୍ଯ୍ୟାୟରେ ଇରାନ୍ରୁ ଆସି ଦିଲ୍ଲୀରେ ପହଞ୍ଚିଲେ ଭାରତୀୟ ନାଗରିକ ଏବଂ ଆଇସିସି ପୁରୁଷ 19 ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ରେ ଗ୍ରୁପ୍ ଏର ଦ୍ୱିତୀୟ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଭାରତର ବ୍ୟାଟିଂ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ଗସ୍ତରେ ଯାଇ ମାଲଦାଠାରେ ପହଞ୍ଚିବା ପରେ ଶ୍ରୀ ମୋଦି ରାଜ୍ୟରେ ରେଳ ସଂଯୋଗୀକରଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଥମ ଭାରତ ସ୍ଲିପର ଟ୍ରେନ୍ ସମେତ 7 ଅମୃତ ଭାରତ ଟ୍ରେନ୍ ଚଳାଚଳ ଶୁଭାରମ୍ଭ କରିଛନ୍ତି। ମାଲଦାଠାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଶ୍ରୀ ମୋଦି 3,250 କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଉତ୍ସବରେ ପଶ୍ଚିମବଙ୍ଗର ରାଜ୍ୟପାଳ ଡକ୍ଟର ସିଭି ଆନନ୍ଦ ବୋଷ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରି ଗୌହାଟୀଠାରେ ବୋଡୋ ସମ୍ପ୍ରଦାୟର ଐତିହ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ ବୋଡୋ ସମ୍ପ୍ରଦାୟର 10,000 ଅଧିକ କଳାକାର ବୁଗୁରୁମ୍ବା ନୃତ୍ୟ ପରିବେଷଣ କରିବେ। ଆସନ୍ତାକାଲି କାଜିରଙ୍ଗା ସ୍ୱତନ୍ତ୍ର କରିଡର ପ୍ରକଳ୍ପର ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି। ଏହି ବନ୍ୟପ୍ରାଣୀ କରିଡର ବନ୍ୟପ୍ରାଣୀଙ୍କ ପ୍ରତିବନ୍ଧକ ବିହୀନ ଯାତାୟତକୁ ନିଶ୍ଚିତ କରିବ। ଚଳିତ ବର୍ଷ ଜାନୁଆରୀ 26 ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଦେଶର ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ସାମରିକ ଓ ସାଂସ୍କୃତିକ ପ୍ରଦର୍ଶନ କରାଯିବ। ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରତିରକ୍ଷା ସଚିବ ରାଜେଶ କୁମାର କହିଛନ୍ତି ଏହି ପ୍ରଦର୍ଶନୀ ଆତ୍ମଭାରତ ଆତ୍ମନିର୍ଭର ଭାରତ ସମେତ ଜାତୀୟ ସଙ୍ଗୀତ ପ୍ରତି ସ୍ୱତନ୍ତ୍ର ଉପସ୍ଥାପନା ହେବ। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ର ବିଷୟବସ୍ତୁ ରହିଛି ବନ୍ଦେ ମାତରମ୍ର 150 ବର୍ଷ। ଏଥିରେ 1923 ମସିହାରେ ତେଜେନ୍ଦ୍ର କୁମାର ମିତ୍ରଙ୍କ ଦ୍ୱାରା ଅଙ୍କିତ ଚିତ୍ରଗୁଡ଼ିକ କର୍ତ୍ତବ୍ୟ ପଥ ପରେଡ୍ରେ ସ୍ଥାନ ପାଇବ। ଜାନୁଆରୀ 26 ତାରିଖ ପର୍ଯ୍ୟନ୍ତ ଭାରତୀୟ ସେନା, ନୌସେନା, ବାୟୁସେନା, ତଟର ସୁରକ୍ଷା ବାହିନୀ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସୁରକ୍ଷା ବଳ ଦ୍ୱାରା ବନ୍ଦେ ମାତରମ୍ର ବିଭିନ୍ନ ଶୈଳୀରେ ବ୍ୟାଣ୍ଡ ବାଦନ କରାଯିବ। ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କର ଜନ୍ମସ୍ଥାନ ସମେତ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଏହି ବ୍ୟାଣ୍ଡ ମାଦନ କରାଯିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ସ୍ୱତନ୍ତ୍ର କା ମନ୍ତ୍ର ବନ୍ଦେ ମାତରମ୍ ଏବଂ ସମୃଦ୍ଧି କା ମନ୍ତ୍ର ଆତ୍ମନିର୍ଭର ଭାରତର କାର୍ଯ୍ୟକ୍ରମ ଜରିଆରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ ମେଢ଼ ପରେଡ୍ରେ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ବନ୍ଦେ ମାତରମ୍ ଏବଂ ଆତ୍ମନିର୍ଭର ଭାରତ ଅଧୀନରେ ବିଭିନ୍ନ ପ୍ରତିଯୋଗିତା ବିଜୟୀ ହୋଇଥିବା 200 ଜଣ ପ୍ରତିଯୋଗୀଙ୍କୁ ପରେଡ୍ ଦେଖିବାର ସୁଯୋଗ ମିଳିବ। କର୍ତ୍ତବ୍ୟ ପଥରେ ପ୍ରାୟ 2,500 ସାଂସ୍କୃତିକ କଳାକାର ସେମାନଙ୍କର କଳା ପ୍ରଦର୍ଶନ କରିବେ। ଇରାନ୍ରେ ପରିସ୍ଥିତି ସୁଧୁରିବାର ସଙ୍କେତ ମିଳିଛି। ଦେଶବ୍ୟାପୀ ଚାଲିଥିବା ଧର୍ମଘଟକୁ ବନ୍ଦ କରିବା ଲାଗି ସରକାରଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ 3,090 ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେହେରାନ୍ର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାରଗୁଡ଼ିକ ପୁଣି ଖୋଲିବା ସହ ପରିସ୍ଥିତି ଶାନ୍ତ ରହିଛି। ସେଠାରେ 1 ସପ୍ତାହ ବ୍ୟାପୀ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ତେବେ ଇରାନ୍ର ନିର୍ବାସିତ ଯୁବରାଜା ରେଜା ପହ୍ଲଭି ଇରାନ୍ର ନାଗରିକମାନଙ୍କୁ ପ୍ରତିବାଦ ଜାରି ରଖିବାକୁ ଅନୁରୋଧ କରିଛନ୍ତି। ଗତବର୍ଷ ଡିସେମ୍ବର 28 ଇରାନ୍ରେ ମୁଦ୍ରାସ୍କୀତି ଏବଂ ଆନ୍ତର୍ଜାତିକ ସ୍ତରରେ ଇରାନ୍ର ସ୍ଥିତିକୁ ନେଇ ସାଧାରଣ ନାଗରିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନରେ 350 ମସ୍ଜିଦ୍, 126 ପ୍ରାର୍ଥନା ଗୃହ, 400 ଡାକ୍ତରଖାନା, 106 ଆମ୍ବୁଲାନ୍ସ ଏବଂ 71 ଅଗ୍ନିଶମ ଯାନବାହନ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ମିଳିଛି। ଇରାନ୍ରେ ସୃଷ୍ଟି ହୋଇଥିବା ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଗତରାତିରେ ଅନେକ ଭାରତୀୟ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସରକାରଙ୍କ ପକ୍ଷରୁ ସେଠାରେ ବସବାସ କରୁଥିବା ଭାରତୀୟ ନାଗରିକମାନଙ୍କୁ ଦେଶ ଛାଡ଼ିବା ଲାଗି ପରାମର୍ଶ ଦିଆଯିବା ପରେ ଏହି ପଦକ୍ଷେପ ନିଆଯାଇଛି। ସରକାରଙ୍କ ସହାୟତା ପାଇଁ ଇରାନ୍ରୁ ଫେରିଥିବା ଭାରତୀୟ ନାଗରିକମାନେ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଭାରତୀୟ ନାଗରିକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ଉପରେ ପଦକ୍ଷେପ ନିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୁଷ୍ଟିକରଣ ରାଜନୀତି କରୁଥିବା ବିଜେପି ଅଭିଯୋଗ କରିଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହିଂସା ଏବଂ ରାଜ୍ୟକୁ ଅଲଗା କରିବା ଲାଗି ପଦକ୍ଷେପକୁ ସଠିକ୍ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି, ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଅସାମ୍ବିଧାନିକ ଏବଂ ହିଂସାତ୍ମକ ଢଙ୍ଗରେ ସେଠାରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ବୁଥସ୍ତରୀୟ ଅଧିକାରୀମାନଙ୍କ ଉପରେ ଅତ୍ୟଧିକ ଚାପ ପ୍ରୟୋଗ କରାଯାଉଥିବାରୁ ସେମାନେ ଆତ୍ମହତ୍ୟା କରିବା ଭଳି ପଦକ୍ଷେପ ନେଉଛନ୍ତି ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଉପରେ ଆକ୍ରମଣ କରାଯାଉଥିବା ଶ୍ରୀ ପାତ୍ର କହିଛନ୍ତି।
ଏସ୍ଆଇଆର୍ ବଙ୍ଗାଲ ମେ ବି ହୋ ରହା ହେ ଉସେ ରୋକନେ କି କୋଶିଶ ଗୈର ସାମ୍ବିଧାନିକ ତରିକେ ସେ ନହିଁ ହିଂସା କେ ମାଧ୍ୟମ ସେ ମମତା ବାନାର୍ଜୀ ଜିସ୍ ପ୍ରକାର ସେ କର ରହୀ ହେ ଚୁନାବ ଅଧିକାରୀ ଯୋ ବିଏଲ୍ଓ କହଲାତା ହେ ଵହାଁ ସୁରକ୍ଷିତ ନହିଁ ଇତନା ଦବାବ ଉନକେ ଉପର ବନାୟା ଜା ରହା ହେ କି ଓ ମଜବୁର ହୋ ରହେ ଆତ୍ମହତ୍ୟା କରନେ କେ ଲିଏ।
ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଶାସନରେ ରାଜ୍ୟର ପରିସ୍ଥିତି ଖରାପ ଆଡ଼କୁ ଗତି କରୁଥିବା ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି। ନକଲି ଆଇଡି ରାକେଟ୍ ଏବଂ ଅନୁପ୍ରବେଶକୁ ତୃଣମୂଳ କଂଗ୍ରେସ ପ୍ରୋହାହନ ଦେଉଥିବା ସେ ଅଭିଯୋଗ କରିଛନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଅଭିନେତା ଏମ୍ଜି ରାମଚନ୍ଦ୍ରଙ୍କର ଜନ୍ମଦିନ ଆଜି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି ଯେ ଏମ୍ଜି ରାମଚନ୍ଦ୍ରନ୍ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ ଏବଂ ଗରିବ ଓ ଅବହେଳିତ କଲ୍ୟାଣଙ୍କ ପାଇଁ ତାଙ୍କର ଜୀବନକୁ ଉତ୍ସର୍ଗ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ତାମିଲନାଡୁର ପ୍ରଗତିରେ ଏମ୍ଜି ରାମଚନ୍ଦ୍ରନ୍ଙ୍କର ଅତୁଳନୀୟ ଅବଦାନ ରହିଛି। ସେ କହିଛନ୍ତି, ଏମ୍ଜି ରାମଚନ୍ଦ୍ରନ୍ ତାମିଲ ସଂସ୍କୃତିକୁ ଲୋକପ୍ରିୟ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଗଣତନ୍ତ୍ର ଦିବସର ପରେଡ୍ ଏବଂ ପତାକା ଅବତରଣକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ରାଷ୍ଟ୍ରପତି ଭବନର ସର୍କିଟ୍ ଏକ ପ୍ରାଙ୍ଗଣ ବନ୍ଦ ରହିବ। 21 ତାରିଖରୁ 29 ତାରିଖ ଯାଏଁ ଏହି ପ୍ରାଙ୍ଗଣକୁ ଜନସାଧାରଣଙ୍କ ପରିଦର୍ଶନକୁ ବାରଣ କରାଯିବ ବୋଲି ଏଥିରେ କୁହାଯାଇଛି। ପଶ୍ଚିମବଙ୍ଗରେ 7 ନମ୍ବର ଫର୍ମ ନେଇ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦୃଷ୍ଟିରୁ ନିର୍ବାଚନ ଆୟୋଗ ସ୍ୱଷ୍ଟୀକରଣ ଦେଇଛନ୍ତି। କମିଶନଙ୍କ ସ୍ୱଷ୍ଟୀକରଣ ଅନୁଯାୟୀ ଯେକୌଣସି ପଞ୍ଜିକୃତ ଭୋଟର ଏକ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରେ ଅନେକ ସଂଖ୍ୟାରେ ଫର୍ମ ଦାଖଲ କରିପାରିବେ। ଜଣେ ଭୋଟର କେତେ ସଂଖ୍ୟକ ଫର୍ମ ଦାଖଲ କରିବ ସେ ନେଇ କୌଣସି ସୀମା ଧାର୍ଯ୍ୟ କରାଯାଇନଥିବା କମିଶନ କହିଛନ୍ତି। ତେବେ ଏହି ପ୍ରକ୍ରିୟାରେ ଜଣେ ବ୍ୟକ୍ତି 5ଟିରୁ ଅଧିକ ଅଭିଯୋଗ କରିବା କ୍ଷେତ୍ରରେ ଭୋଟର ପଞ୍ଜିକରଣ ଅଧିକାରୀ ସେଗୁଡ଼ିକର ସମୀକ୍ଷା କରି ଅଭିଯୋଗଗୁଡ଼ିକର ବୈଧତା ଯାଞ୍ଚ କରିବେ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 2 ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର ଉତ୍ତର ପଶ୍ଚିମ ଅଞ୍ଚଳରେ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ପାଇବା ପରେ ସୁରକ୍ଷା ବାହିନୀର ଏକ ମିଳିତ ଦଳକୁ ତଲାସୀ ପାଇଁ ପଠାଯାଇଥିଲା। ଆଜି ସକାଳେ ତଲାସୀ ଅଭିଯାନ ସମୟରେ ଗୁଳି ବିନିମୟ ଘଟିଥିଲା। ସକାଳଠାରୁ ଉଭୟ ପଟୁ ଗୁଳିଚାଳନା ଜାରି ରହିଛି। ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ 2 ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୁଜରାଟର ଖୋରସଠାରେ ମାରୁତି ସୁଜୁକି ଏକ ନୂଆ କାର୍ ନିର୍ମାଣ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିବ। ଏଥିପାଇଁ 35,000 କୋଟି ଟଙ୍କା ନିବେଶ କରିବ ବୋଲି କମ୍ପାନୀ ପ୍ରତିଶ୍ରତି ଦେଇଛି। ଏନେଇ ଗୁଜରାଟ ସରକାରଙ୍କ ସହ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ବୁଝାମଣା କରିଛି। 750 ଏକର ଜମି ଉପରେ ଏହି କାରଖାନା ପ୍ରତିଷ୍ଠା ହେବ। ବର୍ଷକୁ ପ୍ରାୟ 10 ଲକ୍ଷ କାର୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଥିବା ଏହି କମ୍ପାନୀ 2029 ଆର୍ଥିକ ବର୍ଷରେ କାର୍ଯ୍ୟ ଆରମ୍ଭ କରିବ। ଆଇସିସି ପୁରୁଷ 19 ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ରେ ଗ୍ରୁପ୍ ଏ ର ଆଜି ଦ୍ୱିତୀୟ ମ୍ୟାଚ୍ ଭାରତ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଜିମ୍ବାୱେର ବୁଲାଓସ୍ଥିତ କ୍ୱିନ୍ସ ସ୍ପୋର୍ଟସ୍ କ୍ଲବ୍ରେ ମ୍ୟାଚ୍ ଆରମ୍ଭ ହୋଇଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଭାରତ ପ୍ରଥମେ ବ୍ୟାଟିଂ କରି 8 ଓଭରରେ 2 ୱିକେଟ୍ ହରାଇ 42 ରନ୍ ସଂଗ୍ରହ କରିଛି। ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ଗତକାଲି ଆମେରିକାକୁ ପରାସ୍ତ କରିଥିଲା। ପଶ୍ଚିମବଙ୍ଗର ମାଲଦାଠାରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ପ୍ରଦର୍ଶନ କରାଯିବ। ସ୍ୱତନ୍ତ୍ର ସାମରିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ। ଇରାନରେ ପରିସ୍ଥିତି ସୁଧୁରୁଥିବା ନେଇ ସୂଚନା। ପ୍ରଥମ ପର୍ଯ୍ୟାୟରେ ଇରାନରୁ ଆସି ଦିଲ୍ଲୀରେ ପହଞ୍ଚିଲେ ଭାରତୀୟ ନାଗରିକ ଏବଂ ଆଇସିସି ପୁରୁଷ 19 ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ରେ ଗ୍ରୁପ୍ ଏ ର ଦ୍ୱିତୀୟ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଭାରତର ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।